ଛବି ପାଞ୍ଚ ଯେଉଁମାନେ ଆଦମଙ୍କ ବଂଶଜାତ ସେମାନେ ଶୈତାନର ପଥରେ ଗମନ କଲେ। କେବଳ ଜଣେ ମନୁଷ୍ୟ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କଲେ, ତାଙ୍କ ନାମ ହେଲା ନୋହ। ଈଶ୍ୱର ନୋହଙ୍କୁ କହିଲେ, ପୃଥିବୀ ଦୁଷ୍ଟତା ଓ ମନ୍ଦତାରେ ପୂର୍ଣ୍ଣ ହୋଇଛି, ଆମେ ଜଗତକୁ ବିନଷ୍ଟ କରିବା, ତେଣୁ ଆପଣା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କର। ପୃଥିବୀର ସବୁ ନିଶ୍ୱାସ ପ୍ରଶ୍ୱାସଧାରୀ ପ୍ରାଣୀଙ୍କୁ ଆମ୍ଭେ ବିନାଶ କରିବା, ଆମ୍ଭେ ଜଳପ୍ଲାବନ କରିବା, ଜାହାଜ ଭିତରକୁ ତୁମ୍ଭ ସ୍ତ୍ରୀ ସହ ପୁଣି ତୁମ୍ଭ ପୁତ୍ରଗଣ ଏବଂ ପୁତ୍ରବଧୂଗଣ ପ୍ରବେଶ କର। ତୁମ୍ଭ ସଙ୍ଗେ ବଂଶରକ୍ଷାର୍ଥେ ସ୍ୱସ ଜାତି ଅନୁଯାୟୀ ପ୍ରତ୍ୟେକ ପଶୁ ଓ ପକ୍ଷୀର ଗୋଟିଏ ପୁରୁଷ ଓ ଗୋଟିଏ ସ୍ତ୍ରୀ ଦମ୍ପତି ନିଅ। ଈଶ୍ୱରଙ୍କ ଆଦେଶ ଅନୁସାରେ ନୋହ ସେ ସମସ୍ତ କଲେ।